ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଶ୍ରୀକ୍ଷେତ୍ର ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ସିଂଦୁଆର ଆଗାଡ଼ି ଥିବା ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଜି ଦକ୍ଷିଣ ମୋଡ଼ କରାଯିବା। ରଥକେ ଘିଚାଯାଇକରି ନାକଚଣା ଦ୍ୱାର ତକ ନିଆଯିବା। ଗଲାକାଲି ମହାପୁରମାନଙ୍କର ତିନି ରଥର ଦକ୍ଷିଣ ମୋଡ଼ ନୀତି କରାଯାଇଥିଲା। ମହାପୁରଙ୍କର ଆଜ୍ଞାମାଳ ଆସବା ଋତୁରୁ ପହିଲା ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଆର୍ ତା ଋତୁରୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଘିଚାଯାଇକରି ଦକ୍ଷିଣ ମୋଡ଼ କରାଯାଇଥିଲା। ଏହି ଦୁଇ ରଥ ସଞ୍ଜବେଲ ତକ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଆଗାଡ଼େ ପହଞ୍ଚିଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଆଇବାକାଲ ମହାପୁରମାନଙ୍କର ସନ୍ଧ୍ୟା ଦର୍ଶନ ନୀତି ରହିଛି ଆର୍ ତା ଋତୁରୁ ପନ୍ଦର ତାରିଖ ଦିନ ମହାପୁରଙ୍କର ବାହୁଡ଼ା ଯାତ୍ରା ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଦୁଇଟା ରେଳ ଷ୍ଟେସନ ଲୋକମାନ୍ୟ ତିଲକ ଟର୍ମିନସ୍ନ ଦଶଟା ଆର୍ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ନ ଏଗାରଟା ନୂଆ ସମ୍ପ୍ରସାରିତ ପ୍ଲାଟଫର୍ମର ଲୋକାର୍ପଣ କରିବେ। ଇତାର ସଙ୍ଗେ ପ୍ରଧାନମନ୍ତ୍ରୀ 29,400 କୋଟି ଟଙ୍କାର ଭିନ୍ ଭିନ୍ ରେଲ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଭାରତୀୟ ସମ୍ଭାଦପତ୍ର ସମିତି ଆଇଏନ୍ଏସ୍ର ସଚିବାଳୟର କୁଠାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା 15 ତାରିଖ ସୋମବାର ଦିନର 11 ବଜେନୁ ଭୁବନେଶ୍ୱର ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠଠାରେ ଲୋକମାନଙ୍କନୁ ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଶୁଣାଣି ଲାଗି ସେଦିନର ସକାଳର 8 ବଜେନୁ ମଇଦାନର 12 ବଜେ ତକ ପଞ୍ଜୀକରଣ ହେବା। ଲୁକେ ହେ ସମିଆତି ଉପସ୍ଥିତ ରହିକରି ନିଜର ଅଭିଯୋଗ ପଞ୍ଜୀକରଣ କରିକରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ଜଣାଇପାରିବେ। ରାଜ୍ୟର କଲାହାଣ୍ଡି ତାଲଚେର ଆର୍ ଯାଜପୁରନ ମେଡିକାଲ କଲେଜ ଖୁବ୍ ଜଲ୍ଦି ଚାଲୁ ହେବାର ସଙ୍ଗେ ସେନ ରୋଗୀ ସେବା ମୂଲ ହେବା ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଗଲାକାଲି କଟକନ ଓଡ଼ିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନ ଓମ୍ଟାର ସାଧାରଣ ପରିଷଦ ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି ଯେ ରାଇଜେ ଏଛେନକା 11 ମେଡିକାଲ କଲେଜ ଆର୍ ହାସ୍ପାତାଲ କାମ କରୁଛି। ଯାଜପୁର ମେଡିକାଲ କଲେଜଟି 50 ସିଟ୍ଟି ନାଁ ଲେଖା ଲାଗି ଅନୁମତି ମିଳିସାରିଛି। କଲାହାଣ୍ଡି ଆର୍ ତାଲଚେର ମେଡିକାଲ କଲେଜର ସିଟ୍ ଲାଗି ଖୁବ୍ ଜଲ୍ଦି ଆବେଦନ କରାଯିବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଂ ସୂଚନା ଦେଇଛନ୍ତି। ରାଜ୍ୟ ମଧୁବାବୁ ପେନ୍ସନ ଯୋଜନାର ହିତାଧିକାରୀମାନଙ୍କୁ ଫି ମାସର 20 ତାରିଖ ତକ ମାସିକିଆ ଭତ୍ତା ଦେବାଟା ସୁନିଶ୍ଚିତ କରବାର୍କେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍। ଏ ବାବଦେ ରାଜ୍ୟ ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଚିଠିଟି କୁହାଯାଇଛି ଯେ ମଧୁବାବୁ ପେନ୍ସନ ଯୋଜନାଟି ମାସିକିଆ ଭତ୍ତା ଫି ମାସ 15 ତାରିଖ ଜନସେବା ଦିବସକେ ଦିଆଯାଇସି, ହେଲେ ଭତ୍ତା ବାଣ୍ଟବାରଟା ଫି ମାସର ଶେଷ ସପ୍ତାହ ଚାଲୁଥିବାର ନଜରକେ ଆସିଛି। ହେତି ହିତାଧିକାରୀମାନେ କଷ୍ଟ ପାଉଥିବାର ବେଳେ କେତେ ହିତାଧିକାରୀ ଦିହିପାହାର ଲାଗି ଭତ୍ତା ବଣ୍ଟା ଯାଉଥିବାର ଜାଗାକେ ଆସିନେଇ ପାରବାର। ଫି ମାସର 20 ତାରିଖ ତକ ହିତାଧିକାରୀମାନଙ୍କୁ ଭତ୍ତା ଯେନ୍ତା ନିଶ୍ଚିତ ଭାବେ ମିଳିବା ହେଟା ଜିଲ୍ଲାପାଳମାନେ ବ୍ୟକ୍ତିଗତ ହସ୍ତକ୍ଷେପଟି ନିଶ୍ଚିତ କରବାରକେ ଚିଠିଟି କୁହାଯାଇଛି। ରାଜ୍ୟର ଭିନ୍ ଭିନ୍ ଇଲାକାନ ଡେଙ୍ଗୁ ବେମାରୀ ଦେଖବାରକେ ମିଳୁଥିବାନୁ ସରକାର ନମୁନା ପରୀକ୍ଷାକେ ବଢ଼େଇ ଦେଇଛନ୍। ଗଲାକାଲି ତକ ରାଜ୍ୟ 36,110 ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ଭିତରୁ 540 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍। ସେ ଭିତରେ ଖୋର୍ଦ୍ଧା ଜିଲ୍ଲାନ 134, ବଲାଙ୍ଗୀରନ 71 ଆର୍ ସୁନ୍ଦରଗଡ଼ ଜିଲ୍ଲାନ 53 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାର ସ୍ୱାସ୍ଥ୍ୟ ବିଭାଗ ତରଫ ସୂଚନା କରାଯାଇଛି। ଡେଙ୍ଗୁର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଖାଲି ସରକାରୀ ପରୀକ୍ଷା କେନ୍ଦ୍ରର ନମୁନା ପରୀକ୍ଷା କରବାରକେ ବିଭାଗ ତରଫ ପରାମର୍ଶ ଦିଆଯାଇଛି। ସିଆଡ଼େ ବୁର୍ଲା ଭୀମସାର ଡାକ୍ତରଖାନାନ ଚିହ୍ନଟ ହୋଇଥିବା 2 ଜଣ ଡେଙ୍ଗୁ ରୋଗୀ ଭଲ ହୋଇକରି ଘରକେ ଫେରିଛନ୍, ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶଟି ଡାକ୍ତରଖାନାନ 15,000 ଗୋଟିଏ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି ବୋଲି ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଫାସିମାଲ ଡାକ୍ତରଖାନାର ନୂଆକରି ତିଆରି ହୋଇଥିବା ପରୀକ୍ଷାଗାରକେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ଉଦ୍ଘାଟନ କରିଛନ୍। ଇତାର ସଙ୍ଗେ ମନ୍ତ୍ରୀ ଶ୍ରୀ ନାୟକ ଫାସିମାଲ ଆର୍ କେନାଢିପା ପଞ୍ଚାୟତର ଭିନ୍ ଭିନ୍ ପ୍ରକଳ୍ପମାନଙ୍କର ବିଲ୍ ଉଦ୍ଘାଟନ କରିଥିଲେ। ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ତରଫ ଆଞ୍ଚଳିକ ଭାଷାତି ଛୋଟ ବ୍ୟବସାୟୀମାନଙ୍କୁ ବିଜିନେସ୍ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ଦିଆଯାଉଛି। ଏହି କାର୍ଯ୍ୟକ୍ରମଟି ପଶ୍ଚିମ ଓଡ଼ିଶାର 25 ଜଣ ବୁଣାକାରଙ୍କ 12-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଥି ସେମାନଙ୍କୁ ଡିଜାଇନ୍, ବୟନ ଆର୍ ଡିଜିଟାଲ ମାର୍କେଟିଂ ବାବଦେ ତାଲିମ ଦିଆଯାଇଛି। ରାଇଜେ ମୌସୁମୀ ସକ୍ରିୟ ଅଛେ, ହେତାର ପ୍ରଭାବତି ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ସହିତ ଆଉ କେତେ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।